ଜଗତର ନାଥ କାଳିଆ ସାତ ଭକତ ବାନ୍ଧବ ତାଲିଳା ଅମୃତ
ଭକତ ବାନ୍ଧବ ତାଲିଳା ଅମୃତ
ରଥରେ ଲାଗିଲା ରଥ ଦଉଡ଼ି ଚକ ଅଖ ଘୁ ଘୁ ରଥରେ ଲାଗିଲା ରଥ ଦଉଡ଼ି ଚକ ଅଖ ଘୁ ଘୁ ଛା ଛା ଯାଏ ଆଗକୁ ଗଡ଼ି ଟିକେ ନାକୁ ଛୁ ଛୁ
ହା ରଥରେ ଲାଗିଲା ରଥ ଦଉଡ଼ି ଚକ ଅଖ ଘୁ ଘୁ ଛା ଛା ଯାଏ ଆଗକୁ ମାଡ଼ି ଟିକେ ନାକୁ ଛୁ ଛୁ
ଏତେ ବଡ଼ ରଥ ଟାଣିବାକୁ ସତେ କାହାର ବା ଅଛି ଜୁ
ଏତେ ବଡ଼ ରଥ ଟାଣିବାକୁ ସତେ କାହାର ବା ଅଛି ଜୁ
ନା ଟାଣୁଛୁ ତୁ ନା ଟାଣୁଛି ମୁଁ ନା ଟାଣୁଛୁ ତୁ
ରଥରେ ଲାଗିଲା ରଥ ଦଉଡ଼ି ଚକ ଅଖ ଘୁ 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 ଘୁ
ଇଚ୍ଛାରେ ଗଡ଼ୁ ଥାଏ ସିନା ଅଟକେ ପୁଣି ତା ରଥ ସାତଶହ ପଚାଶ ଦୂରରୁ କାଳିତା ଆସୁଥିବ କୋଉ ଭକତ
କାଳିଆ ଇଚ୍ଛାରେ ଗଡ଼ୁ ଥାଏ ସିନା ଅଟକେ ପୁଣି ତା ରଥ ସାତଶହ ପଚାଶ ଦୂରରୁ କାଳିତା ଆସୁଥିବ
ସେ କଳା ଠାକୁର
ବଡ଼ ମାୟା ଧର ସେ କଳା ଠାକୁର
ବୁଝି ହୁଏ ନାହିଁ ତାହାକୁ
ନା ବୁଝିଛୁ ତୁ ନା ବୁଝିଛି ମୁଁ ନା ବୁଝିଛୁ ତୁ ନା ବୁଝିଛି ମୁଁ
ରଥରେ ଲାଗିଲା ରଥ ଦଉଡ଼ି ଚକ ଅଖ ଘୁ 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 ରଥ ସମ୍ଭାଳି ପାରେ ନା ବୋଲି ବାମନ ରୂପରେ ରଥେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଯାଏ ବୁଲି
ସେ ତାରୁ ଦିଅକୁ ନନ୍ଦୀ ଘୋଷ ରଥ ସମ୍ଭାଳି ପାରେ ନା ବୋଲି ବାମନ ରୂପରେ ରଥେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଯାଏ ବୁଲି
ଏମିତି ଠାକୁର କୋଉଠି ନାହିଁ ରେ
ଏମିତି ଠାକୁର କୋଉଠି ନାହିଁ ରେ
ତାକୁ ଡାକି ଦେଲେ ମାରେ ହୁଁ
ନା ଦେଖିଛୁ ତୁ ନା ଦେଖିଛି ମୁଁ ନା ଦେଖି ଦେଖିଛୁ।